ଆକାଶବାଣୀ ସମ୍ବଲପୁର ଆଞ୍ଚଲି ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖ୍ୟ ଖବର। ରାଇଜେ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା 110,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀ ନହେଲା ସମନ୍ୱୟ ବୈଠକ। ଏଥର ପୂରା ଖବର। ଭୁବନେଶ୍ୱର ଲୋକସେବା ଭବନର ମୁଖ୍ୟମନ୍ତୀ ମୋହନ ଚରଣ ମାଝୀଙ୍କର ଉପସ୍ଥିତି 110,000 କୋଟି ଟଙ୍କାର ପୁଞ୍ଜି ନିବେଶ ଲାଗି ଆଜି ଗୋଟିଏ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ରାଜ୍ୟ ସରକାରଙ୍କର ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ଇପିକଲ୍ ଆଉ ସଂଯୁକ୍ତ ଆରବ ଏମିରେଟ୍ସର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ ଆଇଏଚ୍ସି ଭିତରେ ଗୋଟିଏ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ଲାଗି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ଗ୍ରୀନ୍ ମେଟାଲ୍ସ ଆଉ ପରିବେଶ ଉପଯୋଗୀ ଶିଳ୍ପାୟନର ଧାରାକେ ବରଖସ୍ କରିବା ଲାଗି ଏହି ପ୍ରକଳ୍ପ ସାହାଯ୍ୟ କରିବା। ଜାତୀୟ ଆଉ ଅନ୍ତର୍ଜାତୀୟ ସ୍ତରର ନିବେଶକମାନଙ୍କ ଲାଗି ଓଡ଼ିଶା ଶିଳ୍ପ ଅନୁକୂଳ ପରିବେଶ ତିଆରି କରବାର ସଫଲ ହୋଇଛି। 2036 ମସିହା ତକ୍ ଓଡ଼ିଶାକେ ଗୋଟିଏ ସମୃଦ୍ଧ ଆଧୁନିକ ସମାବେଶୀ ଆଉ ଶିଳ୍ପ କ୍ଷେତ୍ର ଥି ଆଗଧାଡ଼ି ରାଜ୍ୟ ବନାବାର ଲାଗି ସରକାର ନିରନ୍ତର ଚେଷ୍ଟା ଜାରି ରଖିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
ଆମରି ଓଡ଼ିଶା ସରକାର କା ଯୋ ଇପିକଲ ଅର୍ UAE କେ ସବସେ ବଡେ ବିଜନେସ ଗ୍ରୁପ IHC କେ ବିଚ ଏକ ଐତିହାସିକ MOU ସାଇନ ହୁଆ ହେ। ଓଡ଼ିଶା ମେ ଏକ ଆଲୁମିନିୟମ ପ୍ରୋଜେକ୍ଟ ପ୍ରତିଷ୍ଠା କରନେ କେ ଲିଏ ଓ MOU ସାଇନ କିଆ ଗିଆ ହେ। ୟାନି 1,00,000 କରୋଡ଼ ରୁପଏ ସେ ଅଧିକ କା ନିବେଶ ହମାରା ଓଡ଼ିଶା ମେ ଓ ନିବେଶ ହନେ ଯା ରହା ହେ।
ଏହି ପ୍ରକଳ୍ପ ଜରିଏ ରାଇଜେ ବକ୍ସାଇଟ୍ ଖଣିଜ କାମ ଆଲୁମିନା ରିଫାଇନିଂ ସ୍ମେଲ୍ଟିଂ ଅନୁସନ୍ଧାନ ଆଉ ଗବେଷଣା ଡିଜିଟାଲ ଭିତ୍ତିଭୂମିର ବିକାଶ ଆଉ ରାଇଜେ ଗୋଟିଏ ଉତ୍କର୍ଷ କେନ୍ଦ୍ର ସ୍ଥାପନା କରିବା ଲାଗି ଏଥି ଚେଷ୍ଟା କରାଯିବା। ଶିଳ୍ପ ପ୍ରତିଷ୍ଠା ଜରିଏ ପାଖାପାଖି 53,500 ନିଯୁକ୍ତି ସୁଯୋଗ ମିଳିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମ ଥି ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ। ମହିଳା ଆଉ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ 5-18 ବର୍ଷର ବୟସର ଛୁଆମାନଙ୍କର ଅସାଧାରଣ ଉପଲବ୍ଧିକେ ସମ୍ମାନିତ କରବାରକେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର 2026 ଲାଗି ନାମାଙ୍କନ ପ୍ରକ୍ରିୟା ମୂଲ ହୋଇଛି। ଆବେଦନ ଦାଖଲ କରବାର ଶେଷ ତାରିଖ ଇ ମାସର 31 ତାରିଖ ରହିଛି। ଇ ନାମାଙ୍କନ ଖାଲି ଅନ୍ଲାଇନ୍ ପୋର୍ଟାଲ awards.gov.in ଜରିଏ କରାଯାଇପାରିବା ବୋଲି ମନ୍ତ୍ରଣାଳୟ ତରଫରୁ ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର କ୍ରୀଡ଼ା ସମାଜସେବା ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟା ପରିବେଶ କଳା ଆଉ ସଂସ୍କୃତି କ୍ଷେତ୍ରଥି ବହୁତ ଭଲ ପ୍ରଦର୍ଶନ କରିଥିବାର ଛୁଆମାନଙ୍କୁ ଦିଆଯାଏସି। ବିପଦପୂର୍ଣ୍ଣ ପରିସ୍ଥିତି ଅସାଧାରଣ ସାହସିକତା ଦେଖାଇଥିବାର ଛୁଆମାନଙ୍କୁ ଭିଲି ପୁରସ୍କାର ଦିଆଯାଏସି। ଶ୍ରୀକ୍ଷେତ୍ର ପୁରୀନ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରାକେ ସୁରକ୍ଷିତ ଶୃଙ୍ଖଳିତ ଆଉ ଠିକ୍ ଭାବେ କରବା ଲାଗି ପୁରୀ ପୁଲିସ କାର୍ଯ୍ୟାଳୟନ ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂଙ୍କର ଅଧ୍ୟକ୍ଷତାଥି ଗୋଟିଏ ଜରୁରୀ ସମନ୍ୱୟ ବୈଠକ ହୋଇଯାଇଛି। ବୈଠକଟି ଭକ୍ତମାନଙ୍କର ସୁବିଧା ସୁରକ୍ଷା ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ବଡ଼ଦାଣ୍ଡନ ଭିଡ଼ ଆଉ ଟ୍ରାଫିକ୍ ନିୟନ୍ତ୍ରଣ ଆଉ ସେବାୟତମାନଙ୍କର ସାଙ୍ଗେ ଠିକ୍ ହିସାବରେ ତାଲମେଲ ରଖବାର ଉପରେ ଆଲୋଚନା କରାଯାଇଥିଲା। ରଥଯାତ୍ରା ବେଲକେ ଜରୁରୀକାଳୀନ ସେବା ଆଉ ଜନସଚେତନତା ଉପରେ ଖାସ୍ ଜୋର ଦିଆଯିବା ବୋଲି ଶ୍ରୀ ସିଂ କହିଛନ୍। ବୈଠକଟି 36 ନିଯୋଗର ସଦସ୍ୟମାନେ ଉପସ୍ଥିତ ଥିଲେ। ପୁରୀ ଶ୍ରୀମନ୍ଦିର ଆଇବା 18 ତାରିଖ ବୈଷୟିକ ଯାଞ୍ଚ କରାଯିବା। ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ବୈଷୟିକ କମିଟି ଆଉ ଭାରତୀୟ ପ୍ରତ୍ନତାତ୍ତ୍ୱିକ ବିଭାଗର ସଦସ୍ୟମାନେ ଏହି କାମ କରିବେ। ଏଥିଲାଗି ପୂର୍ତ୍ତ ବିଭାଗ ତରଫରୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସଂସ୍ଥା ASIK ଚିଠି ଜରିଏ ଜଣାଇ ଦିଆଯାଇଛି। ଫି ବଛର ରଥଯାତ୍ରା ବେଲ୍କେ ଗର୍ଭଗୃହ ଖାଲି ରହିଥିବାରୁ ତାର ଜରୁରୀ ମରାମତି ଲାଗି ଯାଞ୍ଚ କରାଯାଏସି। ତାର ଉତ୍ତରୁ ପର୍ଯ୍ୟବେକ୍ଷଣକେ ନେଇକରି ଗୋଟିଏ ବୈଠକ ହେବାର ସହିତ କମିଟିର ସୁପାରିଶ ଆଧାରଥି ନୀଳାଦ୍ରି ବିଜେ ଆଘୋନୁ ଜରୁରୀ ମରାମତି କାମ ପୂରା କରାଯିବା। ସିଆଡ଼େ ରଥ ଖଳାଥି 3 ରଥ ତିଆରି କାମ ଜାରି ରହିଛି। ବେଢ଼ା ତିଆରି କାମ ଶେଷ ହୋଇଥିବାର ବେଳେ ସେ ତାକେ ରଥଥି ଲଗାଯିବା। ରଥର କଲସ ବେଦୀ ସିଂହାସନ କାମ ହଂସପଟା କନ୍ୟାପଟା ଠେକେରା ବାଡ଼ ବୁଲାଯିବା ଆଉ ମଣ୍ଡଳୀ କାମ ବାକି ରହିଛି। 3 ରଥଥି ଚିତ୍ରକର ସେବକମାନେ ରଙ୍ଗ ଦେବାର କାମ କରୁଛନ୍। ଦର୍ଜି ସେବକ କପଡ଼ା କାମର ଅନୁକୂଳ କରିଛନ୍ ବୋଲି ଆମର ସମ୍ବାଦଦାତା ଜଣାଇଛନ୍। ରାଇଜେ ଚଲତି ଆର୍ଥିକ ବଛରର ପହେଲା ଖେପ ପୋଷଣ ଅଭିଯାନ ଓଜନ ଉତ୍ସବ ମୂଲ ହେଇଛି। ସବୁ ଅଙ୍ଗନବାଡ଼ି କେନ୍ଦ୍ରନ ଭିନ୍ ଭିନ୍ ସହଯୋଗୀ ବିଭାଗର ସହ ଭାଗିତା ଥି ଇତାର ଆୟୋଜନ କରାଯାଉଛି। ଜନମନୁ ଛଅ ବଛର ତକ ସବୁ ଛୁଆମାନଙ୍କର ମା ବାପା ଆଉ ଯତ୍ନ ନେଉଥିବା ଲୋକକୁ ପାଖର ଅଙ୍ଗନବାଡ଼ି କେନ୍ଦ୍ରନ ନିଜର ଛୁଆର ଓଜନ ଆଉ ଉଚ୍ଚତା ମାପ କରବାରକେ ବିଭାଗ ତରଫୁ ଅନୁରୋଧ କରାଯାଇଛି। ଉତ୍ସବଥି ଛୁଆମାନଙ୍କର ପୋଷଣ ସ୍ଥିତି ଚିହ୍ନଟ ଉତ୍ତରୁ ଦରକାରୀ ଚିକିତ୍ସା ଆଉ ଗୋଷ୍ଠୀ ସ୍ତରଥି ଯତ୍ନ ନିଆଯିବା, ବାଦ ପଡ଼ିଯାଇଥିବାର କି ଅପହଞ୍ଚ ଆଉ ଦୁର୍ଗମ ଇଲାକାନ ଛୁଆମାନଙ୍କର 100% ଓଜନ ଆଉ ଉଚ୍ଚତା ମାପବାରକେ ସୁନିଶ୍ଚିତ କରାଯିବାରକେ ଇଥି ଲକ୍ଷ୍ୟ ରଖାଯାଇଛି। ପୋଷଣ ଅଭିଯାନ ଗଲାକାଲିଠାନୁ ମୂଲ ହେଇଥିବାର ବେଲେ ଇଟା ଆଇବା 25 ତାରିଖ ତକ ଚାଲବା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2026-27 ଶିକ୍ଷା ବଛର ଲାଗି ସ୍ନାତକୋତ୍ତର ପ୍ରବେଶିକା ପରୀକ୍ଷା ଫଲ ଆଜି ବାହାରିଛି। ଉଚ୍ଚଶିକ୍ଷା ବିଭାଗ ତରଫୁ ମିଳିଥିବା ସୂଚନା ଅନୁସାରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ ନିଜର ଫଳାଫଳ ଦେଖିପାରିବେ। ଏ ବଛର 50 ସ୍ନାତକୋତ୍ତର ପାଠ୍ୟକ୍ରମ ଲାଗି ପ୍ରବେଶିକା ପରୀକ୍ଷା କରାଯାଇଥିଲା। ଏଥିଲାଗି 58,613 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାର ବେଳେ 53,905 ଜଣ ପରୀକ୍ଷା ଦେଇଥିଲେ। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଅଧୀନଥି ଥିବାର 132 ଉଚ୍ଚ ଶିକ୍ଷାନୁଷ୍ଠାନ ସ୍ନାତକୋତ୍ତର ଲାଗି 32,309 ସିଟ୍ ରହିଛି। ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଆଧାରଥି ଇସବୁ ସିଟ୍ ଲାଗି ନାଁ ଲେଖା ହେବା। ଆଡମିସନ ବାବଦ ସମୟ ସୂଚୀ ଖୁବ୍ ଜଲ୍ଦି ସାମ୍ସ ପୋର୍ଟାଲଥି ମିଳିବା ବୋଲି ବିଭାଗ ତରଫୁ କୁହାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ମେଟ୍ରିକ ସପ୍ଲିମେଣ୍ଟାରୀ ଆଉ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆଇଷ୍ଠାନୁ ମୂଲ ହେଇଛି। ପରୀକ୍ଷା ଆଇବା 10 ତାରିଖ ତକ ଚାଲବା। 251 କେନ୍ଦ୍ରନ ଏ ଦୁଇ ପରୀକ୍ଷା ହେଉଛି। ଭୁବନେଶ୍ୱର ମିଶନ ଶକ୍ତି ଭବନ ପ୍ରେକ୍ଷାଳୟନ ଶକ୍ତି ବନ୍ଦନାର ମହାଗାଥା ବଳରାମ ଦାସଙ୍କର ଲକ୍ଷ୍ମୀ ପୁରାଣ ଶୀର୍ଷକ ଜାତୀୟ ଆଲୋଚନାଚକ୍ର ହୋଇଯାଇଛି। ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବାର କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଯୋଗ ଦେଇକରି ଲକ୍ଷ୍ମୀ ପୁରାଣର ସାହିତ୍ୟିକ ସାଂସ୍କୃତିକ ଆଉ ସାମାଜିକ ମହତ୍ୱ ବାବଦେ ଆଲୋଚନା କରିଛନ୍। ନାରୀ ସଶକ୍ତିକରଣ ଆଉ ସାମାଜିକ ସମାନତାର ବାର୍ତ୍ତା ବାବଦେ ବିଶିଷ୍ଟ ଗବେଷକ ଆଉ ବକ୍ତାମାନେ ମତ ରଖିଛନ୍। କାର୍ଯ୍ୟକ୍ରମଟି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଭିଲ ଉପସ୍ଥିତ ଥିଲେ। ଖେଲର ରୋମାଞ୍ଚକ ଦୁନିଆକେ ଲୁକର ସାମ୍ନାକେ ଆନୁଥିବାର ପେଶାଗତ ସାମ୍ବାଦିକମାନଙ୍କୁ ସମ୍ମାନ ଜଣାବାର ଲକ୍ଷ୍ୟଟି ଆଜି ପାଳନ ହେଉଛେ ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ। ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରେସ୍ ସଂଗଠନର 70 ବର୍ଷ ପୂର୍ତ୍ତି ଅବସରରେ 1994 ଜୁଲାଇ 2 ଦିନ ପହିଲା କରି ବିଶ୍ୱ କ୍ରୀଡ଼ା ସାମ୍ବାଦିକ ଦିବସ ପାଳନ କରାଯାଇଥିଲା। କ୍ରୀଡ଼ା ସାମ୍ବାଦିକତାର ଇତିହାସକେ 1800 ମୂଲ ହୋଇଥିଲା। 1920 ବେଲ୍କେ ଇଟା ପୂର୍ଣ୍ଣାଙ୍ଗ ଭାବେ ବିକଶିତ ହେବାର ମୂଲ କରିଥିଲା। କ୍ରୀଡ଼ା ସାମ୍ବାଦିକତା ଇହାଛିନିର ସମ୍ୟାଥି ସାମ୍ବାଦିକତା ପେସାର ଗୋଟିଏ ପ୍ରମୁଖ ଲୋକପ୍ରିୟ ଅଂଶ ହୋଇଛି। ମନୁଷ୍ୟ ଜୀବନଥି ଖେଲର ପ୍ରାସଙ୍ଗିକତାକେ ଆଉ ଦରକାରକେ ଲୋକଲୋଚନକେ ଆନବାର୍ଥି କ୍ରୀଡ଼ା ସାମ୍ବାଦିକମାନଙ୍କର ବହୁତ ବଡ଼ ଭୂମିକା ରହିଛି। ଇ ବଛର ଇ ଦିବସର ବାର୍ତ୍ତା ହେଉଛେ ନିରପେକ୍ଷ ପ୍ରତିଯୋଗିତା, ସଚ୍ଚୋଟତା ଏବଂ ପ୍ରଭାରୀ ଖବର ସଂଗ୍ରହ। ଇ ବାବଦେ କ୍ରୀଡ଼ା ସାମ୍ବାଦିକ ଜ୍ଞାନରଞ୍ଜନ ମିଶ୍ର ତାଙ୍କର ପ୍ରତିକ୍ରିୟା ଥି କହିଛନ୍।
ଦେଖୁନ ଆଗରୁ ସାମ୍ବାଦିକ ମାନଙ୍କର ଏନ୍ତା କ୍ଲାସିଫିକେସନ ନାଇଁ ଥାଇ, ପ୍ରାୟ ସାମ୍ବାଦିକ କହିଲେ ସବୁ ପ୍ରକାରର ସାମ୍ବାଦିକତା କରୁଥିଲା ଜଣେ ସାମ୍ବାଦିକ, କିନ୍ତୁ ସମୟକ୍ରମେ ସବୁ ବିଭାଗ ଅନୁଯାୟୀ ଅଲଗା ଅଲଗା ହେଲା, ଆଉ ସେଇ କ୍ରମରେ କ୍ରୀଡ଼ା ସାମ୍ବାଦିକ ଗୋଟେ ସ୍ୱତନ୍ତ୍ର ବିଭାଗ ହେଲା। ଆମର ସବୁ ଖବରକାଗଜ ସବୁ ଟେଲିଭିଜନ ମାନଙ୍କରେ ସ୍ୱତନ୍ତ୍ର କ୍ରୀଡ଼ା ସାମ୍ବାଦିକ ମାନେ ରହିଲେ, ଯେଉଁମାନେ କି ବିଭିନ୍ନ କ୍ରୀଡ଼ା ଇଭେଣ୍ଟ ଖେଳାଳି ମାନଙ୍କର କ୍ୟାରିୟର ଆଉ ତାଙ୍କର ପ୍ରୋଫାଇଲ କେ କଭର କହିଲେ। ଆମର ଓଡ଼ିଶା ନ ବି ଏବେ କ୍ରୀଡ଼ା ସାମ୍ବାଦିକ ମାନଙ୍କର ବହୁତ ଗୁଡ଼ିଏ ସଂଖ୍ୟା ହେଲାନ, ଆଉ ଓଡ଼ିଶାରେ ବି କ୍ରୀଡ଼ା ସାମ୍ବାଦିକ ସଂଘ ଅଛେ। ଆଜି କ୍ରୀଡ଼ା ସାମ୍ବାଦିକତା ଦିବସ ଅବସରରେ ସମସ୍ତଙ୍କୁ ଅଭିନନ୍ଦନ।
ଢେଙ୍କାନାଳ ନଥିବାର ଭାରତୀୟ ଜନସଞ୍ଚାର ସଂସ୍ଥାନ IIMC 2026-27 ଶିକ୍ଷା ବଛର ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବାକାଲି ସକାଳର 11 ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର, ଆଉ 17 IIMC ଢେଙ୍କାନାଳ ପରିସରର ସ୍ପଟ ଆଡମିସନ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଥି ଯୋଗାଯୋଗ କରିପାରିବେ। ପାଣିପାଗ ଉତ୍ତର ବଙ୍ଗୋପସାଗର ଆଉ ତାକେ ଲାଗି କରିଥିବାର ଦକ୍ଷିଣ ବାଂଲାଦେଶ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଇଟା ଘନୀଭୂତ ହୋଇକରି ଆଇବା କାଲି ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି। ଇତାର ପ୍ରଭାବତି ଆଇବା 7 ତକ ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହେବାର ସମ୍ଭାବନା ରହିଛି। ଆଇବା 24 ଘଣ୍ଟା ଭିତରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ସୁଲହଡ଼ା ଜିଲ୍ଲାକେ ସତର୍କ କରାଯାଇଛି। ଶେଷେ ମୁଖ୍ୟ ଖବର ଫେର ଗାଏ। ରାଇଜେ ବୃହତ ଆଲୁମିନିୟମ ପ୍ରକଳ୍ପ ସ୍ଥାପନା ଲାଗି ମୁଖ୍ୟମନ୍ତ୍ରୀଙ୍କର ଉପସ୍ଥିତି ସ୍ୱାକ୍ଷରିତ ହେଲା। 110,000 କୋଟି ଟଙ୍କାର ବୁଝାମଣା ପତ୍ର। 2026 ବର୍ଷର ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ଲାଗି ମୂଲ ହେଲା ନାମାଙ୍କନ ପ୍ରକ୍ରିୟା। ସ୍ନାତକୋତ୍ତର ପାଠ୍ୟକ୍ରମ ଥି ନାଁ ଲେଖା ଲାଗି ଆଜି ବାହାରିଲା ସାଧାରଣ ପିଜି ପ୍ରବେଶିକା ପରୀକ୍ଷା ଫଲ। ଆଉର୍ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକେ ଶୃଙ୍ଖଳିତ ଭାବେ କରବାର୍ ଲାଗି ପୁରୀ ନ ହେଲା ସମନ୍ୱୟ ବୈଠକ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।